ସବୁକିଛି ତ୍ୟାଗ କରି ମହାପ୍ରଭୁ ଭଗବାନଙ୍କ ଶରଣରେ ଯିବା ଏହି ସବୁଠାରୁ ଶ୍ରେଷ୍ଠ ଧର୍ମ। ତେଣୁ ଜାଗିତ ବ୍ରାହ୍ମଣ ମାନଙ୍କ ପକ୍ଷୀମାନେ ସେମାନେ ଯଦିଓ ତାଙ୍କର ସ୍ୱାମୀ ବହୁତ ଜ୍ଞାନ ରହିଛି, ବହୁତ ଜାଣିଛନ୍ତି, ଶୋକ ଜାଣିଛନ୍ତି ବା ସ୍ତୋତ୍ର ଜାଣିଛନ୍ତି, ବହୁତ ବେଦ ଅଧ୍ୟୟନ କରିଛନ୍ତି, କିନ୍ତୁ ତଥାପି ତାଙ୍କର ସ୍ୱାମୀଙ୍କ କଥାକୁ ସେ ଗ୍ରହଣ କଲେ ନାହିଁ, ତ୍ୟାଗ କରିଦେଲେ, ତାଙ୍କର ସ୍ୱାମୀମାନଙ୍କୁ ତ୍ୟାଗ କରିଦେଲେ। ସ୍ୱାମୀ ନ ମତୀ କହିଛନ୍ତି, ଯେଉଁମାନେ ଭାଗବତ ପ୍ରଥମ ସ୍ଥାନରେ ବର୍ଣ୍ଣନା କରି ଦେଇଛି, ଗୁରୁ ନତସ୍ୟା ସେ ଗୁରୁ ନୁହନ୍ତି, ସ୍ୱଜନ ନତସ୍ୟା ସେମାନେ ନିଜର ବନ୍ଧୁ ନୁହନ୍ତି, ପିତା ନତସ୍ୟା ସେ ମଧ୍ୟ ଆମର ପିତା ନୁହନ୍ତି, ଜନନୀ ନତସ୍ୟା ସେ ମଧ୍ୟ ଆମର ଜନନୀ ନୁହନ୍ତି, ଦୈବ ନତସ୍ୟା ସେମାନଙ୍କ ପ୍ରକୃତିରେ ଦେବତା ନୁହନ୍ତି, ନ ପତି ସତସ୍ୟା ସେମାନେ ମଧ୍ୟ ଆମର ପ୍ରକୃତ ପତି ନୁହନ୍ତି, ଯାହା ନାମ ବୋଧରେ ସଂକେତ ମୃତ୍ୟୁ, ଯେ ଆସନ ମୃତ୍ୟୁ ମଧ୍ୟରୁ ଜଣକୁ ରକ୍ଷା କରିନପାରନ୍ତି ତାହେଲେ ସେ ସେ ପଦବାଚ୍ୟ ନୁହନ୍ତି। ତେଣୁ ଜାଗିତ ବ୍ରାହ୍ମଣମାନଙ୍କ ପତ୍ନୀମାନେ ତାଙ୍କ ସ୍ୱାମୀଙ୍କୁ ତ୍ୟାଗ କରିଦେଲେ, ତେଣୁ ତାଙ୍କ କଥା ନ ଶୁଣି ସେ ଯେଉଁ ଖାଦ୍ୟ ସବୁ ରହିଥିଲା ଚାରି ପ୍ରକାର ଖାଦ୍ୟ ତାକୁ ଦେଇଦେବ, ସେ ଖାଦ୍ୟକୁ ନିଜେ ଆଣି ଆସନ୍ତି ତାଙ୍କ ସାଙ୍ଗମାନଙ୍କୁ ସହିତ। ତେଣୁ ବର୍ତ୍ତମାନ ଯେତେବେଳେ ସେ ଯେଉଁ ଯମୁନା ପୁରାଣରେ ଅଶୋକ ବୃକ୍ଷ ମୂଳରେ ଭଗବାନ ରହିଛନ୍ତି, ଭଗବାନ ସୁନ୍ଦର ରୂପ ଦେଖୁଛନ୍ତି, ଏଣେ ସଖାଙ୍କର ସ୍କନ୍ଧରେ ହାତ ରଖି ଭଗବାନ ଦଣ୍ଡାୟମାନ ହୋଇଛନ୍ତି, ଭଗବାନଙ୍କ ସୁନ୍ଦର ରୂପ ଦର୍ଶନ କରି ଯେତେବେଳେ ବ୍ରାହ୍ମଣମାନେ ଆସୁଛନ୍ତି ଭଗବାନଙ୍କୁ ସ୍ୱାଗତ କରୁଛନ୍ତି, ତାକୁ ବସିକି ସେଟା ବର୍ଣ୍ଣନା କରେ ସ୍ୱାଗତ ଏମିତି ଆମେ ତୁମକୁ ସ୍ୱାଗତ କରୁଛୁ ବ୍ରାହ୍ମଣମାନେ ମହାଭାଗା ତୁମ ପ୍ରକୃତରେ ଭାଗ୍ୟବତୀ ଏ କଥା ଆଲୋଚନା କରାଯାଇଥିଲା। ସେ ଆଶ୍ରମ କରବା କି ଆପଣମାନେ ଆସନ୍ତୁ ଆମେ କ'ଣ ଆପଣଙ୍କ ପାଇଁ କରିବୁ କରବା କି ଜନ୍ମ ବିଦ୍ୟୁତ୍ୟା ପ୍ରାପ୍ତ ଉପପନ୍ନ ନିଲାମୀ ଗ୍ରହଣ ଆସିଛନ୍ତି, ବିଦ୍ୟୁତ୍ୟା ଆମକୁ ଦର୍ଶନ କରିବା ପାଇଁ ଆସିଛନ୍ତି, ତେଣୁ ଇଏ ହେଉଛି ପ୍ରକୃତରେ ଭାଗ୍ୟ, ଯେଉଁମାନଙ୍କର ବ୍ରହ୍ମାଣ୍ଡ ରହିକି କୁହନ୍ତି ଭାଗ୍ୟବାନ ଦେବ, ଯେଉଁମାନେ ପ୍ରକୃତରେ ଭାଗ୍ୟବାନ ସେମାନେ କିଏ ନା ଗୁରୁ କୃଷ୍ଣ ପ୍ରସାଦ ପାଇ ଭକ୍ତି ରଖା ଦେଇଛନ୍ତି, ଗୁରୁଦେବଙ୍କ କୃପାରୁ ଏବଂ କୃଷ୍ଣ କୃପାରୁ ଏହି ଭକ୍ତିଲତା ଜୀବନ ପ୍ରାପ୍ତ ହୋଇଛନ୍ତି। ତେଣୁ ବ୍ରାହ୍ମଣମାନେ ଭକ୍ତିଲତା ପ୍ରାପ୍ତ ହୋଇଥିଲେ କିଭଳି ଭାବରେ ନା ବୃନ୍ଦାବନ ରାଜମା ଯେଉଁମାନେ ଥିଲେ ଯେଉଁ ଗୋପୀମାନେ ସେମାନେ ଯେଉଁ ଦହି ରୋମ ଇତ୍ୟାଦି ବିକ୍ରୟ କରିବା ପାଇଁ ଯାଆନ୍ତି ମଥୁରାକୁ, ସେଇଠି ତାଙ୍କ ପାଖରୁ ସେ ଭଗବାନ କଥା ଶୁଣି ଭଗବାନଙ୍କର ଭକ୍ତ ସେମାନେ ହେଇଛନ୍ତି, ତାଙ୍କର ଭାଗ୍ୟ ଉଦୟ ହେଇଛି, ତେଣୁ ମହାଭାଗା ଭଗବାନଙ୍କୁ ସମ୍ବୋଧନ କରୁଛନ୍ତି। ତେଣୁ ବର୍ତ୍ତମାନ କହୁଛନ୍ତି ଏ ମହାଭାଗା ଅତ୍ୟନ୍ତ ଭାଗ୍ୟବତୀ ଯୁବକମାନେ ନନ୍ଦା ପାଇଁ କରୁଛନ୍ତି, ଖାଲି ଯେ ତମେ ମୋତେ ଭକ୍ତି କରୁଛ ତା ନୁହଁ, ନିଶ୍ଚିତ ଭାବରେ ମନ ଶାସ୍ତ୍ରୀ ଯେଉଁମାନେ କୁଶଳା ଯେଉଁମାନେ ପ୍ରକୃତରେ କୁଶଳୀ ବ୍ୟକ୍ତି କୁଶଳୀ କାରିଗର ସବୁ ରହିଛନ୍ତି, ଦେବତାମାନଙ୍କର କାରିଗର ରହିଛନ୍ତି, ବିଶ୍ୱକର୍ମା ବହୁତ ସୁନ୍ଦର ସୁନ୍ଦର ନଗର ନିର୍ମାଣ କରିଦେଉଛନ୍ତି ବହୁତ କମ୍ ସମୟରେ, ଆମର ରାଜଧାନୀ ଚାଲିଛି ନିର୍ମାଣ ଚାଲିଛି କିନ୍ତୁ ଅନେକ ବର୍ଷ ଧରି ଏହିପାରି ସମ୍ପନ୍ନ ହୋଇପାରୁନି, କିନ୍ତୁ ଭଗବାନ ଯେତେବେଳେ ଆଦେଶ ଦେଲେ ରାତାରାତି ଦ୍ୱାରକା ନଗର ନିର୍ମାଣ ହୋଇଗଲା, ରାତାରାତି ଗୋଟିଏ ରାତିରେ କେତେ ପ୍ରାସାଦ ଥିଲା 90 ଲକ୍ଷ ପ୍ରାସାଦ ଥିଲା ସମୁଦ୍ର ମଧ୍ୟରେ, ଏଇଭଳି ଗୋଟିଏ ସୁନ୍ଦର ଦ୍ୱାରକା ଧାମ କରିଦେଲେ ବିଶ୍ୱକର୍ମା ଗୋଟିଏ ରାତିରେ କରିଦେଲେ। ତେଣୁ ଯେତେବେଳେ ମଥୁରାବାସୀ 100% ରାତିରେ ଭଗବାନ ତାଙ୍କୁ ସିଫ୍ଟ କରିଦେଲେ, ସେତିକି ଦ୍ୱାରକାକୁ ସିଫ୍ଟ କରିଦେଲେ ରାତାରାତି, ସେଭଳି ଭାବେ ଭଗବାନଙ୍କ ଅଦ୍ଭୁତ ଦେବତରେ ସ୍ଥାନାନ୍ତରିତ କରିଲେ ତାଙ୍କୁ, ତେଣୁ ସେମାନେ ସକାଳୁ ଉଠିଲା ବେଳକୁ ଦେଖିଲା ବେଳକୁ ନୂତନ ସ୍ଥାନରେ ପ୍ରବେଶ କରିଛନ୍ତି, ଦ୍ୱାରକା ପ୍ରବେଶ କରିଛନ୍ତି, ଇ ଭଗବାନଙ୍କର ଅଦ୍ଭୁତ କର୍ମ। ତେଣୁ ଏହିଭଳି ଭାବରେ କୁଶଳୀ ବ୍ୟକ୍ତି ସବୁ ରହିଛନ୍ତି, ସୁତଳ ଲୋକ ନିର୍ମାଣ କରିଦେଲେ, ભગવાન કહીલે જે બળી મહારાજ તમે જાઓ શુક્રલોકમાં જાઓ એટલી કથા કહી રહ્યા છે. સંસંગે વિશ્વકર્મા શુક્રલોકનું નિર્માણ કરેલું. ઇન્દ્ર પ્રાસાદર રહી સ્વર્ગદેવ અળકાદર રહી તાઠારુ આહુતિ ઉન્નત સ્તરર એઈ શુક્રલોક તૈયારી કરેલે સેસબુ પ્રાસાદ સબ નિર્માણ કરેલે એવું આવશ્યકતા પૂરણ કરેલી છે. કારણ શુક્રલોક તેનું નિયમ કે કુશળ વ્યક્તિ જેમાં કુશળ વ્યક્તિ પ્રકૃતિ ભગવત ઉતારે દ્વિતીય અધ્યાયે 50 શ્લોકે ભગવાન કહીને એ કુશળ વ્યક્તિ જેમને કુશળ વ્યક્તિ જોગજુક્ત કર્મદાન પ્રતિયુક્તા જેમને પ્રકૃતિ કુશળ વ્યક્તિ સેમાને કે ના જે કર્મ કરુંતી સમસ્ત કર્મ કરુંતી કેતુ જેમાં કુશળ વ્યક્તિ કુશળ કર્મી એ ના યોગા કર્મસુ કૌશળ બુદ્ધિયુક્તો જાતીય ઉભે સુકૃત દુષ્કૃતે તસ્માત યોગાય યજસ્વ યોગા કર્મસુ કૌશળ યોગ કર્મ કૌશળ. લોકોમાને જાણતી નહીં સમજે કર્મ કરુંતી કિંતુ સાધારણત પશુ ભળી કર્મ કરુંતી મનુષ્ય સેમાને પ્રકૃતિ કુશળી કરવી જોવાને ચેષ્ટા કરતી નહીં પશુપતિ ચેષ્ટા કરું શરીર રહેવાનું સેમાને કિંતુ જાણે મનુષ્ય ધર્મ પ્રાપ્ત હોય એ મનુષ્ય ધર્મ સેભળી કર્મ કંઈ ઉદ્દેશ કરું નહીં બહુ કઠિન પરિશ્રમ કરવાની કોશિશ કરું નહીં મનુષ્ય શરીર તેનો કાકર પુત્રવાને જે ચિંતા કરીએ ત્યારે મનુષ્ય શરીર વિભળી કર્મ કંઈ ઉદ્દેશ મનુષ્ય શરીર ઉદ્દેશ હોય દિવ્ય તપસ્યા કરવા પાઇ સાધારણ તપસ્યા નો દિવ્ય તપસ્યા જો દિવ્ય તપસ્યા માધ્યમે કોણ હોવ હૃદય તપ દિવ્ય પુત્રકા દેહ સપ્તમ શુદ્ધિ તાંકર હૃદય શુદ્ધિ હોવ હૃદય શુદ્ધિ એટલે કોણ હોવ દસમાત બ્રહ્મ સૌખ્યમ ટુ અનંત અનંત સુખ પ્રાપ્ત હવે સાધારણ લોકોને તપવાને શુભ પાયા પાઇ કર્મ કરંતી ભૌતિક લોકોને એ કર્મ થયા પ્રથમે વિદ્રતર પૈતર પડે આગળ સુખાય કર્માણી કરોતી લોકે કેહી દુઃખ પાઇ કર્મ કરુનાહાંતી સમજે સુખ પાઇ કર્મ કરુછંતી કિંતુ ન દેહિ સુખમ વા અન્ય દુઃખરામ વા પ્રકૃતરે સેવાને સુખ પ્રાપ્ત હોઈપારતું નહીં બા દુઃખરું નિવૃત્ત હોઈપારતું નહીં. જય કિંતુ ભિન્નતે ભૂય તદૈવ દુઃખ સમસ્ત સુખ પાઇં કર્મ કરેલા જ્ઞાન કિંતુ સેવાને દુઃખ પાઇં પ્રાપ્ત હોય તેણુ જગત્ર દુઃખમ ભગવાન તદૈના એ પ્રભુ ભગવાન મૈત્રમણી આપણે કહુ આમે કિભળી ભાવે કાર્ય કરવા કિભળી આમે કુશળ કર્મ કર્મ કરવા કિભળી આમે કુશળ કર્મ આપણે એ કરવા એ પ્રશ્ન જેમને પ્રકૃતિ વિદ્વાન વ્યક્તિ જેમને નિજર સ્વાર્થ કહેવાની ચેષ્ટા કરતી જેમને પ્રકૃતિ સ્વાર્થ કોણ જાણે જાણતી સેમાને એ વિજ્ઞાનતા કરી જેમ એ બ્રાહ્મણ પત્રીમાને કેવળ જે તમારો સાધારણ લોકોને ନଦେ ବିରୁ ସ୍ୱାର୍ଥ ଲକ୍ଷ୍ମୀ ବିଷ୍ଣୁ ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ ତାଙ୍କର ସ୍ୱାର୍ଥ ବୋଧରେ ସ୍ୱାର୍ଥ ଲକ୍ଷ୍ମୀ ବିଷ୍ଣୁ ପ୍ରକୃତ ସ୍ୱାର୍ଥ ହେଉଛି ଭଗବାନଙ୍କର ଶରଣ ଯିବା ଯେଉଁ ପ୍ରକୃତ ସ୍ୱାର୍ଥ ଲୋକମାନେ ଜାଣନ୍ତି ନାହିଁ ନଦେ ବିରୁ ସ୍ୱାର୍ଥ ଲକ୍ଷ୍ମୀ ବିଷ୍ଣୁ କାହିଁକି ଜାଣନ୍ତି ନାହିଁ ନା ଦୁରା କୟା ଯେ ବୈରାଗ୍ୟ ମାନେ ସେ କୁଶଳୀ ପାଳନ ପାଇଁ ଚେଷ୍ଟା କରୁଛନ୍ତି ସେମାନେ ପ୍ରକୃତ ସୁଖ ପାଇଁ ଚେଷ୍ଟା କରୁଛନ୍ତି ବହିରାଗ ମାନେ ଏ ଭୌତିକ ଜଗତରେ ସେ ସୁଖ ଖୋଜି କରୁଛନ୍ତି ଯେମିତି ମରିଚିକାରେ ପ୍ରକୃତରେ ନଥାଏ ମରିଚିକାରେ ଜଳ ନଥାଏ ମରିଚିକାରେ ଜଳ ନଥାଏ ସେ ମୃଗତୃଷ୍ଣା ସେଭଳି ଭାବରେ ଭୌତିକ ଜଗତରେ ଯେଉଁମାନେ ଆନନ୍ଦ ପାଇଁ ଚେଷ୍ଟା କରୁଛନ୍ତି ସେମାନେ ସବୁ ବହିରାଗ ମାନେ ସେମାନେ ସେମାନଙ୍କର କୃଷା ମିଟେଇବା ପାଇଁ ସେମାନେ ଯେଉଁ ଧାରମାନ ହେଉଛନ୍ତି ମରିଚିକା ପିଛା ଧାରମାନ ହେଉଛନ୍ତି ତାଙ୍କର ସ୍ୱାର୍ଥ ପୂରଣ ହୋଇପାରିବ ନାହିଁ ନ ତେବେ ଯେଉଁ ସ୍ୱାର୍ଥ ଲକ୍ଷ୍ମୀ ବିଷ୍ଣୁ କାହିଁକି ନା ଘୋଡ଼ା ତାଙ୍କର ଆଶା ବିଫଳ ହେଲେ ମଧ୍ୟ ହୋପ୍ ଏଗେନ୍ଷ୍ଟ ହୋପ୍ ଯେଉଁଟା କହିଯାଏ ଗୋଟିଏ ଆଶା ବିଫଳ ହେଲେ ମଧ୍ୟ ଆଉ ଗୋଟିଏ ଆଶା ସେମାନେ ପୋଷଣ କରନ୍ତି ଦୁରାଶୟ ଦୁରାଶୟ ଯେ ବହିରାଟ ମାନେ ଭୌତିକ ଜଗତରେ ଯେଉଁମାନେ ଆନନ୍ଦ ଖୋଜି କରୁଛନ୍ତି ତେଣୁ ଅନ୍ଧା ତଥା ରୂପନୀୟମାନ ଏକତନ୍ତ୍ରିୟା ପ୍ରଦାନ ଅନ୍ଧା ଜଣେ ଅନ୍ଧ ଆଉ ଜଣେ ଅନ୍ଧର ଯଦି ଅନୁସରଣ କରିବ ଅନ୍ଧ ଅନ୍ଧର ଦ୍ୱାରା ପରିଚାଳିତ ହେବ ତାହେଲେ କ'ଣ ହେବ ନା ଖାଲି ପଡ଼ିବ ତା ହେବ ତେଣୁ ଅନ୍ଧ କହିଲେ କେଉଁମାନେ ଯେକି ଇଶ୍ୱତନ୍ତ୍ରିୟା ଗୁରୁଦାନ୍ତୀ କଥା ସେ ବୌଦ୍ଧ ଜଗତରେ ସମସ୍ତେ ଇଶ୍ୱତନ୍ତ୍ରୀ ରହିଛି ରଜୁ ରହିଛି ରସି ରହିଛି ତିନି ପ୍ରକାର ରସି ଭଗବାନ ତିଆରି କରିଛନ୍ତି ସତ ରଜ ଏବଂ ତମ ତିନୋଟି ଗୁଣ ତିନୋଟି ରସି ତିନୋଟି ବନ୍ଧନ ସୃଷ୍ଟି କରିଛନ୍ତି ଭଗବାନ ସମସ୍ତେ ଏହି ତିନୋଟି ଗୁଣ ବନ୍ଧନ ଭିତରେ ଅଛନ୍ତି ଯେକି ଇଶ୍ୱତନ୍ତ୍ରିୟା ଗୁରୁଦାନ୍ତୀ କଥା ବହୁତ ଦୃଢ଼ ଭାବରେ ବନ୍ଧନ ହେଇକି ରହିଛନ୍ତି ସେମାନେ ତେଣୁ ସେମାନେ ଅନ୍ୟମାନଙ୍କୁ କ'ଣ ପାଠ ଶିଖିପାରିବେ ସେମାନେ ବିଶ୍ୱତନ୍ତ୍ରିୟା ଗୁରୁଦାନ କଥା ସେମାନେ କ'ଣ ପାଠ ବତେଇବେ ତେଣୁ ପ୍ରକୃତ ସ୍ୱାର୍ଥ କେଉଁଥିରେ ଅଛି ସେଟା ବୁଝିବାକୁ ପଡ଼ିବ ପ୍ରକୃତ ସ୍ୱାର୍ଥ କେଉଁଥିରେ ଭାଗବତ ସପ୍ତମ ସନ୍ଧ୍ୟାରେ ସପ୍ତମ ଅଧ୍ୟାୟରେ ଏଇଟା କହୁଛନ୍ତି ପ୍ରହ୍ଲାଦ ମହାରାଜ ତାଙ୍କ ସାଙ୍ଗବାଳାଙ୍କୁ କହିଲେ ଆମେ ଯଦି ଖେଳିଲେ ଆମର ସ୍ୱାର୍ଥ ପୂରଣ ହୋଇପାରିବ ଆଜି ସାର୍ ନାହାନ୍ତି ଶିକ୍ଷକ ନାହାନ୍ତି ଆମେ ଯିବା ଖେଳିବା 5 ବର୍ଷର ଆମେ 10 ବର୍ଷର ବାଳକ ଆମର ଖେଳିବା ହେଉଛି ପ୍ରକୃତ ସ୍ୱାର୍ଥ ଆମେ ଏଥିରେ ଆମକୁ ପ୍ରାପ୍ତ ହେବା କିନ୍ତୁ ପ୍ରହ୍ଲାଦ ମହାରାଜ ନାନା ଏଥିରେ ଆମର ସ୍ୱାର୍ଥ ପୂରଣ ହେବ ନାହିଁ ସ୍ୱାର୍ଥ ହୋଇପାରିବ ନାହିଁ ସ୍ୱାର୍ଥ ହୋଇପାରିବ ନାହିଁ ଆମେ ନା କେଉଁଥିରେ ସ୍ୱାର୍ଥ ପ୍ରାପ୍ତ ହୋଇପାରିବା ନା ଏଇଟା ବା ଏ ଲୋକେଶନ୍ରେ ହୁଂସା ସ୍ୱାର୍ଥ ପରାସ୍ପୃତ ଏକାନ୍ତ ଭକ୍ତି ଗୋବିନ୍ଦେ ଯତ ସର୍ବତ୍ର ପରୀକ୍ଷଣ ସପ୍ତମ ସଂସ୍କୃତି ମଧ୍ୟରେ କହୁଛନ୍ତି ଇଏ ହେଉଛି ପ୍ରକୃତ ସ୍ୱାର୍ଥ ଏକାବାନ ଏ ଲୋକେଶନ୍ ହୁଂସା ସ୍ୱାର୍ଥ ପରାସ୍ପୃତ ପ୍ରକୃତ ସ୍ୱାର୍ଥ ଶ୍ରେଷ୍ଠ ସ୍ୱାର୍ଥ ଆମର କ'ଣ ଏକାନ୍ତ ଭକ୍ତି ଗୋବିନ୍ଦେ ଗୋବିନ୍ଦ ସେହି ପ୍ରତି ଆମକୁ ଆନନ୍ଦ ପ୍ରଦାନ କରିବେ ସେହି ଆମର ଇନ୍ଦ୍ରିୟମାନଙ୍କୁ ସେ ଆନନ୍ଦ ପ୍ରଦାନ କରିପାରିବେ ଗୋବିନ୍ଦ ଗୋ ଅର୍ଥ ଗାଭୀ ଏବଂ ଗୋ ଅର୍ଥ ଇନ୍ଦ୍ରିୟ ଏ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ଦେବା ପାଇଁ ବହୁତ ପ୍ରକାର ଚେଷ୍ଟା କରୁଛେ ଏହି ସଂସ୍ପର୍ଶିଲା ଗୋବା ଦୁଃଖ ଜଣେଇ ହେବ ଯେ ଆଧ୍ୟାତ୍ମିକ କହନ୍ତି ଇଏ ମହାପିଛି ରଥ ସମସ୍ତେ ଚେଷ୍ଟା କରୁଛନ୍ତି ଇନ୍ଦ୍ରିୟମାନଙ୍କୁ ସୁଖ ଦେବା ପାଇଁ କିନ୍ତୁ ଏହି ମୃତ୍ୟୁ ଜଗତରେ ସେମାନେ ସେହି ସୁଖ ପାଇବାକୁ ଚେଷ୍ଟା କରୁଛନ୍ତି ଯେହି ସଂସ୍କୃତି ଭୋଗା ଯେଉଁ ଆମର ଇନ୍ଦ୍ରିୟମାନଙ୍କୁ ରହିଛନ୍ତି ଏହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଯେଉଁ ବହୁତ ଆନନ୍ଦ ଉପଭୋଗ କରିବା ପାଇଁ ଚାହୁଁଛେ ଇଏ ଦୁଃଖ ଜଣାଇ ହେଉଛି ଦୁଃଖରୁ ଆରମ୍ଭ ହେଉଛି ବହୁତ ଦୁଃଖ କଲେ ବହୁତ କଷ୍ଟ କଲେ କିଛି କିଛି ଫଳ ପ୍ରାପ୍ତ ହେଉଛନ୍ତି କିଛି ସୁଖ ପ୍ରାପ୍ତ ହେଉଛନ୍ତି ଏବଂ ଯଦି ବା କିଛି ସୁଖ ପ୍ରାପ୍ତ ହେଉଛନ୍ତି ଆଧ୍ୟାତ୍ମିକ ମୋତେ କମିଯାଇ ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି ତେଣୁ ଯେଉଁମାନେ ଦୁଃଖ ଜଣେ ବ୍ୟକ୍ତି କିମ୍ବା ବୁଦ୍ଧିମାନ ବ୍ୟକ୍ତି ନ ଦେଇଛି ପ୍ରମାଣ ବୁଦ୍ଧ ସେମାନେ ସେଥିରେ ଆନ୍ଦୋଳନ କରିବା ପାଇଁ ଚାହାନ୍ତି ନାହିଁ। ପ୍ରକୃତରେ କେଉଁଦିନ ସେମାନେ ଆନନ୍ଦ ନେବା ପାଇଁ ଚାହାନ୍ତି ନା ଗୋବିନ୍ଦ ଏକାନ୍ତ ଭକ୍ତି ଗୋବିନ୍ଦ ଏଇଠିକି ଅପ୍ରତୀୟତା କୁହାଯାଇଛି ଏଇଠିକି ଅବ୍ୟବହିତା ହେଉଛି ଏକାନ୍ତ ଭକ୍ତି ଏକମାତ୍ର ଭକ୍ତି କର୍ମ ଜ୍ଞାନ ଜ୍ଞାନ କର୍ମାଣି ଜ୍ଞାନ କର୍ମାଣି ଜ୍ଞାନ କର୍ମର ଉର୍ଦ୍ଧ୍ୱରେ ଯେଉଁ ଭକ୍ତି ସେ ହେଉଛି ଏକାନ୍ତ ଭକ୍ତି ଅନ୍ୟାନ୍ୟ ଜ୍ଞାନ କର୍ମାଣି ସେ ହେଉଛି ଜ୍ଞାନ କର୍ମାଦି ଅନାବୃତ ଜ୍ଞାନ କର୍ମର ଯେଉଁ ଅନାବୃତ ହେଇକି ଯେଉଁ ଭକ୍ତି ରହିଛି ସେ ହେଉଛି ଏକାନ୍ତ ଭକ୍ତି। ସେ ଏକାନ୍ତ ଭକ୍ତି ଯଦି ଗୋବିନ୍ଦ ପାଇଁ କରିପାରିବା ତାହେଲେ ସେ ହେଉଛି ଆମର ପ୍ରକୃତ ସ୍ୱାର୍ଥ ଏଥିରେ ପ୍ରକୃତ ଆମେ ଆନନ୍ଦ ପ୍ରାପ୍ତ ହୋଇପାରିବା। ଇଏ ହେଉଛି କୁଶଳୀ ବ୍ୟକ୍ତି ନନ୍ଦଧା ପାଇଁ କରିବନ୍ତି କୁଶଳା ସ୍ୱାର୍ଥ ଦର୍ଶନ ଯେଉଁମାନେ ସ୍ୱାର୍ଥ ପ୍ରାପ୍ତ ହେବା ପାଇଁ ଚାହାନ୍ତି ପ୍ରକୃତ ସ୍ୱାର୍ଥ କେଉଁଥିରେ ନା ଏଇ ଭଗବାନଙ୍କର ଭକ୍ତି ମାଧ୍ୟମରେ ଜଣେ ପ୍ରକୃତ ସ୍ୱାର୍ଥ ପ୍ରାପ୍ତ ହୋଇପାରିବ। ତେଣୁ ଆହୁତି ବ୍ୟବହିତା ଏ ଯେଉଁ ଭକ୍ତି ଇଏ ଆହୁତି କୌଣସି ହେତୁ ନାହିଁ ଏଇଟା ଆମେ ପ୍ରାପ୍ତ ହେଲେ ଆମେ ଭକ୍ତି କରିବା ଇଏ ହେଉଛି ହେତୁକି ଭକ୍ତି ଇଏ ଆଇଟି ଭକ୍ତି ନୁହଁ। ଭଗବାନ ଜଣେ ଭକ୍ତି କରନ୍ତି ସାଧାରଣତଃ ଚାରି ପ୍ରକାର ବ୍ୟକ୍ତି ଭକ୍ତି କରନ୍ତି ଯଦିଓ ସେ ହେଉଛି ହେତୁଜନିତ ଭକ୍ତି ଚତୁର୍ବିଧା ବଦନ୍ତିମାନ ଜ୍ଞାନ ପ୍ରକୃତି ଅର୍ଜୁନ ଆଠ ଜିଜ୍ଞାସ ଅଠାଅଶୀ ଜ୍ଞାନିତ ଭରତ ଏ ଚାରି ପ୍ରକାର ଭକ୍ତ ଯଦିଓ ଶୁକ୍ରଦିନ ବହୁତ ପୁଣ୍ୟ କାର୍ଯ୍ୟ କରିଛନ୍ତି ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ଭକ୍ତି କରନ୍ତି କିନ୍ତୁ ସେ ହେଉଛି ହେତୁଯୁକ୍ତ ଭକ୍ତି କଣ୍ଡିସନାଲ ଦେବଧନ ଚରଣୀ ଇଏ ହେଉଛି ହେତୁ ଏଇଟା ଆର୍ଥ ଯେଉଁମାନେ ଦୁଃଖେ ପଡ଼ି ଭଗବାନଙ୍କ ଶରଣରେ ଯାଆନ୍ତି ସେ ଦୁଃଖ ହେଉଛି ହେତୁ ସେ ହେଉଛି କାରଣ ଯେଉଁଥିପାଇଁ କି ଭଗବାନଙ୍କ ଶରଣରେ ଗଲେ ଇଏ ହେଉଛି ହେତୁକି ଭକ୍ତି କିନ୍ତୁ ତଥାପି ଭଗବାନ କହୁଛନ୍ତି ସେମାନେ ହେଉଛନ୍ତି କ'ଣ ଉଦାହର ଉଦାହର ସେମାନେ ସେମାନେ ଉଦାହରଣ ଭାବ ବ୍ୟକ୍ତି ସେମାନେ ସବୁ ସୁକୃତିନ ବ୍ୟକ୍ତି ଆଇଟିକି କରିନାହାନ୍ତି ସେମାନେ ଏତିକି ବ୍ୟକ୍ତିଙ୍କ ଭକ୍ତି କରିଛନ୍ତି କିନ୍ତୁ ତଥାପି ସେମାନେ ବହୁତ ଉଦାହର କାରଣ ସେମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି ଦୁଃଖ ପଡ଼ିଲେ ମଧ୍ୟ ସମସ୍ତେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଯେଉଁଟାରେ ଭଗବତୀତାରେ ଭଗବାନ କହିଛନ୍ତି କଥା ଯେ ସେମାନେ ଭାବନ୍ତି ବିଭିନ୍ନ ଦେବଦେବୀମାନଙ୍କର ଶରଣରେ ଗଲେ ଆମେ କ୍ଷୀପ୍ର ଖୁବ୍ ଶୀଘ୍ର ଆମେ ଫଳ ପ୍ରାପ୍ତ ହୋଇଯିବା ଭଗବତୀତାରେ ଭଗବାନ କଥା କହୁଛନ୍ତି ଯେ ସେମାନେ ବିଭିନ୍ନ ଦେବାଦେବୀମାନଙ୍କ ଶରଣରେ ଯାଆନ୍ତି କାହିଁକି ନା ତାଙ୍କର ଯେଉଁ ଦୁଃଖରୁ ମୁକ୍ତ ହେବା ପାଇଁ ସେମାନେ ଦେବଦେବୀମାନଙ୍କ ଶରଣରେ ଗଲେ ସେମାନେ ଭାବନ୍ତି କ୍ଷୀପ୍ର ଖୁବ୍ ଶୀଘ୍ର ସେମାନେ ଫଳପ୍ରାପ୍ତ ହୋଇଯିବେ କିନ୍ତୁ ପ୍ରକୃତରେ ସେମାନେ ଜାଣନ୍ତି ନାହିଁ ସେମାନେ ଉଦାର ବ୍ୟକ୍ତି ନୁହଁ ସେମାନେ କୃପଣ ବ୍ୟକ୍ତି ଯେଉଁମାନେ ଉଦାର ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ ଦୁଃଖ ଆସିଲେ ମଧ୍ୟ ସେମାନେ ଭଗବାନଙ୍କ ଶରଣରେ ଯିବେ ଆର୍ତ ଯେଉଁଭଳି ଭାବରେ ଗଜରାଜ ଭଗବାନଙ୍କ ଶରଣରେ ଯାଇଥିଲେ ସେ ଅନ୍ୟ କୌଣସି ଦେବଦେବୀମାନଙ୍କ ଶରଣରେ ଯାଇନଥିଲେ ଭାଗବତ ଅଷ୍ଟମସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଏହି ବିରାଟି ଚାଲିଥିଲା କ୍ଷୀରସାଗରରେ କ୍ଷୀରସାଗରରେ ଯେଉଁ ରହିଛି ତ୍ରିକୁଟ ପର୍ବତ ତ୍ରିକୁଟ ପର୍ବତରେ ଯେଉଁ ରହିଛି ସରସ୍ୱତୀ ରହିଛି ତେଣୁ ସେଇଠି ଯେତେବେଳେ ଇଂରାଟି ଚାଲିଥିଲା 1000 ବର୍ଷ ଧରି ଚାଲିଛି ଯେଉଁ କୁମ୍ଭୀର ଯୁଦ୍ଧ କୁମ୍ଭୀର ଆଉ ହାତୀ ଭିତରେ ଯୁଦ୍ଧ ଚାଲିଛି ଏବଂ ଦେବତା ଦେବଦେବୀମାନେ ସବୁ ଚାଲିଛନ୍ତି ଦେଖୁଛନ୍ତି କିଭଳି ଯୁଦ୍ଧ ଚାଲିଛି 1000 ବର୍ଷ ଧରି ଯୁଦ୍ଧ ଚାଲିଛି କିନ୍ତୁ ଅନ୍ତିମରେ ଯେତେବେଳେ ହାତୀ ତାର ପରିବାରବର୍ଗ କେହି ତାକୁ ରକ୍ଷା କରିପାରିଲେ ନାହିଁ ସେତେବେଳେ ସେ ତାର ପୂର୍ବଜନ୍ମର ସ୍ମୃତି ମନେ ପଡ଼ିଗଲା। ପୂର୍ବଜନ୍ମରେ ସେ ଥିଲେ କ'ଣ ଥିଲେ ଇନ୍ଦ୍ରଦୁମ୍ନ ରାଜା ଇନ୍ଦ୍ରଦୁମ୍ନ ଥିଲେ ତେଣୁ ସେ ଭଗବାନର ସ୍ତୁତି କରୁଥିଲେ ସେଇ ପୂର୍ବଜନ୍ମର ସ୍ତୁତି ସବୁ ମନେ ପଡ଼ିଗଲା ଭଗବାନ ସେ ସ୍ତୁତି ପ୍ରଦାନ କଲେ ତେଣୁ ସେ ଭଗବାନଙ୍କର ଶରଣରେ ଯାଇଛନ୍ତି ବ୍ରହ୍ମା ଶିବ ଏବେ ଦେବତାମାନେ ସେଇଠି ସବୁ ଥିଲେ ତାଙ୍କ ଶରଣରେ ଗଲେ ନାହିଁ ଭଗବାନଙ୍କ ଶରଣରେ ଗଲେ ତେଣୁ ଭଗବାନ ତାଙ୍କୁ ରକ୍ଷା କରିଛନ୍ତି।
ଭାଗବତ ସ୍କନ୍ଧରେ ବର୍ଣ୍ଣନା କରାଯାଏ ମଙ୍ଗ ଭିତରେ। ଇଏ ଚତୁର୍ଥ ମଙ୍ଗ ସମୟର ଘଟଣା, ତାମସ ମଙ୍ଗ ସମୟରେ ଏହି କ୍ରୀଡ଼ାଟି ହେଇଥିଲା। ତେଣୁ ଭଗବାନ ଅନ୍ତ ସରସୁ ରୁବଳାଇନା ମୃହିତ ଆଠ, ସେହି ସରସ ଭିତରେ ଆଠ ଅବସ୍ଥାରେ କୁମ୍ଭୀର ଦରଜରେ ଆକ୍ରାନ୍ତ ହୋଇଥିଲେ। ଗଜରା ସେତେବେଳେ ଭଗବାନଙ୍କୁ ସ୍ମରଣ କରିଥିଲେ, ପ୍ରାର୍ଥନା କରିଥିଲେ। ଦୃଷ୍ଟବା ଭରତମତି ହରିଙ୍କ ଉପାସ ଚକ୍ରମ, ସେତେବେଳେ ଭଗବାନ ଆସି ପହଞ୍ଚି ଯାଇଥିଲେ। ଉପାସ ଚକ୍ରମ ଭଗବାନ ଗଜ ଉପରକୁ ଅଞ୍ଚଳରେ ଦେଖୁଛନ୍ତି, ଭଗବାନ ଆସୁଛନ୍ତି, ଗରୁଡ଼ ପୃଷ୍ଠରେ ଆସୁଛନ୍ତି, ସେଥିରେ ମୁଜ ଧାରଣ କରିଛନ୍ତି, ଗୋଟିଏ ହାତରେ ତାଙ୍କ ଚକ୍ର ଘୁରୁଛି, ଉପାସ ଚକ୍ରମ। ତେଣୁ ଉତ୍କ୍ଷିପ୍ତ ସାମ୍ରତକର ନିଜର ମାଓ ଉତ୍ସା, ତେଣୁ ତାଙ୍କର ଯେଉଁ ଶୁଣ୍ଡ ଅଛି ସେ ଶୁଣ୍ଡରେ ସେଇ ସରସରୁ ଗୋଟେ କମଳ ଗୋଟେ ପଦ୍ମଫୁଲକୁ ତୋଳି ନେଇକିରି ଭଗବାନ ପ୍ରଦାନ କରୁଛନ୍ତି। ଉତ୍କ୍ଷିପ୍ତ ସାମ୍ରତକର ନିଜର ମାଓ ଉତ୍ସା ବହୁତ କଷ୍ଟରେ ଏଠି କହୁଛନ୍ତି, ଏକ ହଜାର ବର୍ଷ ଯଦି ଯୁଦ୍ଧ ଜାଣିଛି, କେହି ତାଙ୍କୁ ରକ୍ଷା କରିପାରେ, କାହାକୁ ଶରଣ ଯାଇନାହାନ୍ତି, ଅନ୍ୟ କେଉଁ ଦେବତାମାନଙ୍କ ଶରଣ ଯାଇନାହାନ୍ତି, କାରଣ ସେ ଉଦାର ବ୍ୟକ୍ତି, ତେଣୁ ସେ ଭଗବାନଙ୍କ ଶରଣ ଯାଇଛନ୍ତି। ତେଣୁ ଭଗବାନ ନାରାୟଣ କୁଳଗୁରୁ, ଭଗବାନ ନମସ୍ତେ, ହେ ନାରାୟଣ, ହେ ଅକୁଳଗୁରୁ, ହେ ଭଗବାନ, ମୁଁ ଆପଣଙ୍କୁ ନମସ୍କାର କରୁଛି। ଗୋଟିଏ ଫୁଲଟେ ଦେଇକରି ସେ ଭଗବାନଙ୍କ କୃପା ପ୍ରାପ୍ତ ହେଇଗଲେ, ସେ ଭଗବାନଙ୍କ କୃପା ରହିଛି। ତେଣୁ ଯଦିଓ ଦୁଃଖରେ ପଡ଼ି ଆଠ ଦୁଃଖରେ ପଡ଼ି ଭଗବାନଙ୍କ ସ୍ମରଣ କରିଥିଲେ, କିନ୍ତୁ ସେ ଭଗବାନଙ୍କ ପାଠ ଦେଇଗଲେ। ଆଉ ଏତିକି ପାଠ କରିନାହାନ୍ତି, କିନ୍ତୁ ହେତିକି ପାଠ କରି ମଧ୍ୟ ସେ ଭଗବାନଙ୍କ ପାଠ ପରିଣତ ହେଇଯାଇଛନ୍ତି। ଆଉ ଯେଉଁମାନେ ଅହିତିକି ପାଠ କରିବେ ତା କଥା କ'ଣ କରିବା କଥା। ସେହିଭଳି ଭାବରେ ଜିଜ୍ଞାସୁ ଜିଜ୍ଞାସା କରିଥିଲେ କିଏ ତାଙ୍କର ଏଇ ସ୍ୱର୍ଣ୍ଣପାତି ଋଷିମାନେ, ଏ ଜିଜ୍ଞାସୁର ଭଗବତ ପ୍ରାପ୍ତ ହୁଏ। ବଳଦେବ ଦର୍ଶନ କଥା ଏଇ ଦୃଷ୍ଟାନ୍ତ ଦେଇଛନ୍ତି ଏଇ ଶୋକର ହାତରେ। ତେଣୁ ସ୍ୱର୍ଣ୍ଣପାତି ଋଷିମାନେ କେମିତି ଲୋକମାନଙ୍କର ମଙ୍ଗଳ ହେବ କହିଲେ, ସେଥିପାଇଁ ସେ ଏକ ହଜାର ବର୍ଷ ଦିନ ଯଜ୍ଞ କରିବା ପାଇଁ ଆୟୋଜନ କରିଥିଲେ ନିଶାରଣରେ, କିନ୍ତୁ ସେ ଯଜ୍ଞରେ ବିଶେଷ କିଛି ଫଳ ଲାଭ କରିପାରିଲେ ନାହିଁ। କିନ୍ତୁ ଯେତେବେଳେ ସେ ସୁତଗୋସ୍ୱାମୀ ପହଞ୍ଚନ୍ତି, ତାଙ୍କୁ ସେଇ ଜିଜ୍ଞାସା କରିଛନ୍ତି, ଭଗବାନ ଛଅଟି ପ୍ରଶ୍ନ ପଚାରିଛନ୍ତି, ଯେଉଁ ପ୍ରଶ୍ନର ଉତ୍ତରରେ ଏଇ ଶ୍ରୀମନ୍ତ ଭାଗବତର ଅଠର ହଜାର ଶ୍ଳୋକ ଆମେ ପ୍ରାପ୍ତ ହେଉଛେ। ଜିଜ୍ଞାସା କରିକି ସେ ଭଗବାନଙ୍କ ଭକ୍ତି କରିଛନ୍ତି, ଆଉ ଏ ନୈତିକ ଭାବରେ କରିଛନ୍ତି। ସେହିଭଳି ଭାବରେ ଅର୍ଥ କାମନା କରିଥିଲେ ଧ୍ରୁବ ମହାରାଜ, ଭାଗବତ ପ୍ରତିଶ ସ୍ଥାନରେ ବର୍ଣ୍ଣନା କରିଲେ, ଏ ପଞ୍ଚମ ଅଙ୍କ ସମୟରେ ଘଟଣା, ଦୈବଙ୍କ ସମୟରେ ନା ଏଇଟା ପଞ୍ଚମ ଅଙ୍କ, ଯାହା ହଉ ଇଏ ଧ୍ରୁବ ମହାରାଜ ଭଗବାନଙ୍କର ପ୍ରାର୍ଥନା କରିଥିଲେ, ଛଅ ବର୍ଷ ପାଞ୍ଚ ବର୍ଷ ପାର କରିଥିଲେ ସେ, ଏବଂ ଭଗବାନଙ୍କର ଆରାଧନା କରି ବହୁତ କଠିନ ତପସ୍ୟା କରିଥିଲେ, ଛଅ ମାସ ଧରି ଭଗବାନଙ୍କ ତପସ୍ୟା କରିଥିଲେ, ଅର୍ଥ କିଛି କାମନା କରିଥିଲେ, ବିରାଟନଗର ରାଜ୍ୟରେ କାମ ଚାହୁଁଥିଲେ, ଯେଉଁଟା ଏମିତିକି ତାଙ୍କର ପିତା ଉତ୍ତାନପାଦଙ୍କ ପିତା ମନୁ ସ୍ୱାମୀ ମନୁ ସ୍ୱାମୀ ମନୁଙ୍କର ପିତା ବ୍ରହ୍ମା